ओम शांति। प्रिय आध्यात्म प्रेमी भाई और भौनी माने, आज हमें चर्चा करिवा गृहस्थ धर्म कौन आउ सन्यास धर्म कौन। काली मु अपन मानकु धर्म संबंध रे किछि कहि सारिछि। वास्तव रे धर्म कौन? धर्म निजर मौलिक गुण, शाश्वत गुण बा अनादि गुण। आउ ए भी कहि सारिछि कि समाज रे दुई प्रकार लोकंगु आमे देखुछे। किछि लोक संसार रही निज कर्म करी, निज परिवार पोषण करी जीविका निर्वाह करचंदी, एवं सेमाने जीवन रे भगवान को भक्ति करी जो पथरे चालुचंदी ताको आमे गृहस्थ मार्ग कहिवा बा गृहस्थ धर्मर बोली कहिवा। किंतु किछि लोक जो माने समाज रो जो नियमित जीवन सीटा को त्याग करी जंगल को जाउचंदी, दूर दूर को घर रो समाज रो दूर को जाई की साधना करचंदी, एवं सेमाने जो मार्ग रे चालीचंदी तांको आमे निवृत्त मार्ग बा सन्यास मार्ग बा सन्यास धर्म बोली कहिवा। तो उभयंक रास्ता संपूर्ण भिन्न अटे। आमे समाज रे रहुचे, समाज रो अनेक प्रकार सुख दुख सबुथर भागीदार हेकि रहुचे, दैनन्दिन कार्यक्रम करुचे, भिन्न प्रकार कार्य करके जीविका निर्वाह करुचे, पिला छुआ मानको पढ़ाउचे, पाठ पढ़ाउचे, रक्षणाबेक्षण करुचे। आम जीवन साधु सन्यासी मानको जीवन ठु संपूर्ण भिन्न अटे। सेमाने आम भलिया जीवन रो जो दायित्व अछि पिला छुआ संभालिबा, स्कूल को पठेबा, आजीविका निर्वाह करिबा, ए सब जिनिस तांकर नाही, तांकर अन्य समस्या रहिथै पारे। तो तांकर जीवन रो मार्ग, तांकर जीवन रो धर्म संपूर्ण भिन्न अटे। किंतु दुखर विषय आमे सब गृहस्थी साधु सन्यासी को निजर गुरु बा पथ प्रदर्शक करिथाउ। हनाने आपण मानक भीतर भी बहुत निश्चित हिबे अधिकांश रूप रे काहाकु ना काहाकु जीवन रो गुरु करथिबे, दीक्षा नैथिबे। हनाने तो जो माने भगवत विश्वासी, ईश्वरंक ठी आस्था अछि, सेमाने सब साधना मार्ग रे काहाकु ना काहाकु गुरु करिकि तार दीक्षा नैथांदि। एवं अधिकांश गुरु सेमाने समाज को एमती छाड़ी सन्यास धर्म बा निवृत्त मार्गर अनुजाई। तो प्रश्न उठुची, कौनसी भी बुद्धिजीवी व्यक्ति निज मन रे निश्चय प्रश्न करिवो कि जणे जार समाज रो कौनसी प्रकार अनुभव नहीं, अभिज्ञता नहीं, समाज रे रहुथवा लोकमानको से किमती रा रास्ता बते पारिवो। जदि बतेइबो शिक्षा देव ताहले पंडित भलिया निज जीवन रो अनुभव आधार नुहे। गृहस्थी सन्यासी मानंकर अनुजाई केबे हेई पारिबे नाही। देखंदु आज आमे कहुचु अमुक साधु बा सन्यासीकर मु फॉलोअर अटे। वास्तव रे फॉलो करिवा काहु कहा जाए? अनुकरण करिवा, फॉलो करिवा, अनुजाई बनिवा, अर्थात कौन? आमे जहाँ को अनुकरण करुचे ता गुण आचरण कर्तव्य ता सब जीवन रो सब किछ आमे जीवन रे अनुकरण करिया दरकार। आमे करुचे कि कौनसी साधु बा सन्यासी को आमे जेतेले गुरु करुचे ता भलिया से गुरु साधु सन्यासी जी भी हेथांतु, निश्चित भाव रे से माने महात्मा, तांग भितरे अभिज्ञता ज्ञान गुण थाई पारे अधिका। किंतु तांको संपूर्ण रूप रे आमे अनुकरण करुचे कि तांको भलिया कसाय वस्त्र पिंधिके आमे रहुचे, तांको भलिया लंडित मुंडित बा जटा जुट धरि हेकि रहुचे, तांको भलिया समाज को त्याग करिकि କୋଠି ଦୂରକୁ ଯାଇକି ରହୁଛେ, ତାଙ୍କ ଭଳିଆ ବ୍ରହ୍ମଚର୍ଯ୍ୟ ବ୍ରତ ଆମେ ପାଳନ କରୁଛେ। ବହୁତ କଥା ଆମେ ଯଦି ଦେଖିବା ତାଙ୍କର କିଛି ବି ଆମେ ଅନୁକରଣ କରୁନୁ। ତାହେଲେ ଆମେ ତାଙ୍କର ଅନୁଯାୟୀ ବା ଫଲୋଅର୍ସ କେମିତି ହେଇପାରିବା କୁହନ୍ତୁ, ନିଜେ କୁହନ୍ତୁ। ବାସ୍ତବରେ ଉଭୟ ଧର୍ମ ଉଭୟ ରାସ୍ତା ସମ୍ପୂର୍ଣ୍ଣ ଭିନ୍ନ ଅଟେ, କିନ୍ତୁ ଆଜି ଗୃହସ୍ଥରେ ରହିବା ଲୋକମାନେ ସବୁ ଏତେ ବାସ୍ତବରେ ବୋକା, ସେମାନେ ସନ୍ନ୍ୟାସ ଧର୍ମାବଲମ୍ବୀ ମହାତ୍ମାଙ୍କୁ ନିଜର ଗୁରୁ ମନେ କରିକି ତାଙ୍କର ଅନୁଯାୟୀ ବନିଥାନ୍ତି। ଉଦାହରଣ ରୂପରେ ମୁଁ ଗୋଟେ ଜିନିଷ କହିବି, ମୁଁ ଜଣେ ଡାକ୍ତର, ମନେ କରନ୍ତୁ ମୁଁ ଜଣେ ବଡ଼ ଡାକ୍ତରଙ୍କୁ ଯଦି ମୋ ନିଜର ଗୁରୁ କରିବି, ତାହେଲେ ତାଙ୍କଠୁ ବହୁତ କିଛି ଅଭିଜ୍ଞତା, ତାଙ୍କର କିଛି ଅନୁଭବ ମୁଁ ଜୀବନରେ ଶିଖିପାରିବି ଏବଂ ଆଗକୁ ବଢ଼ିପାରିବି। କିନ୍ତୁ ମନେ କରନ୍ତୁ ମୁଁ ଗୋଟେ ଧୋବାଙ୍କୁ ବା ଗୋଟେ କୌଣସି କାର୍ପେଣ୍ଟରକୁ ୟା କୌଣସି ମେକାନିକକୁ ଯଦି ମୋର ନିଜର ଗୁରୁ କରିବି, ତାହେଲେ କ'ଣ ସେ ଶିଖାଇବ ମୋତେ? ତା ନିଜ ପ୍ରଫେସନ୍, ତା ଭିତରେ ଯାହା କଳା ଅଛି ସେଇଟା ଶିଖେଇବ ମୋତେ? ଡାକ୍ତରୀ କ୍ଷେତ୍ରରେ ଆଗକୁ ବଢ଼ାଇବା ପାଇଁ ତ ଶିଖେଇ ପାରିବନି ନା, ନା ନାହିଁ? ତ ଦେଖନ୍ତୁ, ଆମେ ଗୃହସ୍ଥ ରହିକି ଗୃହସ୍ଥ ଧର୍ମ ବିଷୟରେ ଯାହାର ଅନୁଭବ ଅଛି କି ଜାଣିଛି, ଯିଏ ସମ୍ପୂର୍ଣ୍ଣ ଆମକୁ ଯିଏ ଗାଇଡ କରିପାରିବ, ତାକୁ ହିଁ ଯଦି ଆମେ ଗୁରୁ କରିବା, ସେହି ଆମକୁ ସମ୍ପୂର୍ଣ୍ଣ ରାସ୍ତା ଦେଖିପାରିବ। ଗୃହସ୍ଥ ଧର୍ମରେ ରହିକି କେବଳ ସନ୍ତାନ ସନ୍ତତି ଉତ୍ପନ୍ନ କରିବା ଗୃହସ୍ଥ ଧର୍ମ ନୁହେଁ। ଆଜି ସମାଜର ରୂପରେଖ ଦେଖୁଛେ, ସମାଜରେ କେମିତି ପ୍ରକାର ଦୁରାବସ୍ଥା। ଏମିତି ଗୋଟେ ସମୟ ଥିଲା ଯେତେବେଳେ କିଛି ବର୍ଷ ପୂର୍ବରୁ ଆମ ସବୁ ଭାରତବର୍ଷରେ ଜଏଣ୍ଟ ଫ୍ୟାମିଲି, ଆମେ ସମସ୍ତେ ମିଳିମିଶିକି ରହୁଥିଲେ, ବାପା ମା ଅଜା ଆଇ ଦାଦା ଦାଦି ସମସ୍ତେ ମିଶିକି ରହୁଥିଲେ ଏବଂ ସବୁ ସେଠି ନିଜ ଭିତରେ ସ୍ନେହ ସମ୍ବନ୍ଧ ବହୁତ ସୁନ୍ଦର ଥିଲା, ଖୁସିରେ ଜୀବନ ଅତିବାହିତ ହେଉଥିଲା। କିନ୍ତୁ ଧୀରେ ଧୀରେ ପାଶ୍ଚାତ୍ୟ ସଭ୍ୟତାର ଅନ୍ଧାନୁକରଣ କରିକି ଆଜି ଦୁନିଆରେ ଦେଖନ୍ତୁ ସବୁ ଘର ପରିବାରର ଅବସ୍ଥା କ'ଣ। ବାପା ମା କୁଆଡ଼େ, ପୁଅ ଝିଅ କୁଆଡ଼େ, ଆଜି ସମାଜର ଅବସ୍ଥାକୁ ସମସ୍ତେ ଜାଣିଛନ୍ତି ଭଲ ଭାବରେ। ନିଜର ସନ୍ତାନ ସନ୍ତତିମାନଙ୍କୁ ଚାକର ନୌକର ପାଖରେ ଛାଡ଼ି ସାରାଦିନ ସେମାନେ ନିଜର ଅଫିସରେ ବ୍ୟସ୍ତ ରହୁଛନ୍ତି ଏବଂ ପିଲାମାନେ ସେ ନୌକର ଚାକର ପାଖରେ ବା ନୌକରାଣୀ ଚାକରାଣୀ ପାଖରେ ସାରା ସମୟ ସକାଳ ସନ୍ଧ୍ୟା ପର୍ଯ୍ୟନ୍ତ ରାତି ପର୍ଯ୍ୟନ୍ତ ସମୟ ଅତିବାହିତ କରୁଛନ୍ତି। ରାତିରେ ଲେଟ୍ ନାଇଟ୍ରେ ଫେରିକି ପିଲାମାନେ ସେତେବେଳେ ଯେତେବେଳେ ନିଦ ଆସୁଥିବ ତାଙ୍କୁ ଖାଦ୍ୟପେୟ ସେଇଟା ବି ନୌକରାଣୀମାନେ ଚାକରାଣୀମାନେ ପିଲା ଛୁଆମାନଙ୍କୁ ଦେଉଛନ୍ତି ଏବଂ ଆସିକି ଶୋଇବା ସମୟରେ ବି ଖାଲି ପିଲାମାନଙ୍କ ବାପା ମାଙ୍କର ମିଳନ ହେଉଛି। ଏମିତି ଯଦି ଲମ୍ବା ସମୟ ପର୍ଯ୍ୟନ୍ତ କିଛି ଚାଲେ, ତାହେଲେ ଛୋଟ ପିଲାମାନେ ବାପା ମାଙ୍କଠୁ କ'ଣ ସଂସ୍କାର ଆଚରଣ ଗୁଣ ବା ସ୍ୱଭାବ ଶିଖିବେ କହୁନାହାନ୍ତି? ବହୁତ ସୁନ୍ଦର ଜଣଙ୍କର ଅନୁଭବ। ଥରେ ଗୋଟେ ସହରରେ ଦୁଇଟା ମିତ୍ର ରହୁଥିଲେ, ଗୋଟେ ମିତ୍ର ସହରରେ ରହୁଥାଏ ଆଉ ଗୋଟେ ମିତ୍ର ଗାଁରୁ ଆସିଥାଏ। ତ ସେ ସହରର ରହୁଥିବା ମିତ୍ରକୁ ଯେତେବେଳେ ସେ ପ୍ରଥମ ଥର ଦେଖା ହେଲା, ସେ ପଚାରିଲା, ଆରେ ଭାଇ କେତେ ବର୍ଷ ପରେ ମିଶୁଛେ। କଣ ଖବର? ଘରର ହାଲଚାଲ ଭଲ? ସବୁ ଠିକ? ଆଉ କେତେଟା ପୁଅ ଝିଅ? କେତେ ବଡ଼ ହେଲେଣି ଯେ? ତ ଯିଏ ସହରରେ ରହୁଥାଏ ସେ ଭାଇଟା, ସେ ମିତ୍ର ଜଣକ କଣ କହୁଛି ଜାଣିଛନ୍ତି? ତାହେଲେ ମୋର ଦୁଇଟା ପୁଅ, ଗୋଟେ ପୁଅ ଏତିକି ହବ ଏଡ଼ିକି ଟିଏ, ଆଉ ଗୋଟେ ପୁଅ ଏଡ଼ି ଟିଏ। କଣ ବୁଝିଛନ୍ତି? ଆମେ ନର୍ମାଲି ଆମେ କଣ କହୁ, ଗୋଟେ ପୁଅ ଏତେ ବଡ଼ ଆଉ ଗୋଟେ ପୁଅ ଏତେ ବଡ଼ କହୁ, କିନ୍ତୁ ସେ କହୁଛି ଗୋଟେ ପୁଅ ଏତେ ବଡ଼ ଆଉ ଗୋଟେ ପୁଅ ଏତେ ବଡ଼। କଣ ବୁଝିଲେ? ସେ ସକାଳୁ ଆର୍ଲି ମର୍ଣ୍ଣିଂ ଯେତେବେଳେ ସେ ଘର ଛାଡ଼ିକି ଅଫିସକୁ ଯାଏ, ଦେଖେ ତା ପୁଅ ଝିଅ ପୁଅମାନେ ଶୋଇଛନ୍ତି, ଏବଂ ସାରାଦିନ କାର୍ଯ୍ୟ କରି କରି ଯେତେବେଳେ ଫେରୁଛି, ଦେଖୁଛି ଲେଟ୍ ନାଇଟ୍ ହେଇଗଲାଣି, ପୁଣି ସେ ଶୋଇଛନ୍ତି। ତ ଯେତେବେଳେ ବି ତାର ନିଜର ସନ୍ତାନମାନଙ୍କୁ ଦେଖିଛି, ସେ ଶୋଇବା ଅବସ୍ଥାରେ ଦେଖୁଛି, ସେ କେମିତି କହିବ କି ଏତେ ବଡ଼ ଏତେ ବଡ଼? ଦେଖୁଛି ସବୁବେଳେ ଶୋଇଛନ୍ତି, ତେଣୁ ସେ କହୁଛି ଏତିକି ବଡ଼ ଆଉ ଏତିକି ବଡ଼। କି ଦୁରାବସ୍ଥା! ତେଣୁ ଆଜି ସମାଜର ଅବସ୍ଥାକୁ ଦେଖିଲେ ମନେ ହୁଏ କି ବାସ୍ତବରେ ଆମର ନିଜର ଗୃହସ୍ଥ ଧର୍ମ କ'ଣ ଆମେ ପାଳନ କରୁଛେ। ଆମେ ପିଲାମାନଙ୍କୁ, ସନ୍ତାନ ସନ୍ତତିମାନଙ୍କୁ ଯେଉଁ ଶିକ୍ଷା ଦେବା ଦରକାର, ତାଙ୍କୁ ଯେଉଁ ଚାଲିଚଳନ ଆଚାର ବ୍ୟବହାର ସବୁ ଶିଖିବା ଦରକାର, ଆମଠୁ ତ ସେ ଶିଖିପାରୁନାହାନ୍ତି, ତାହେଲେ ଆମେ କ'ଣ ନିଜର ଗୃହସ୍ଥ ଧର୍ମ ପାଳନ କରୁଛେ? ତ ଆଜି ସମାଜର ଦୁରାବସ୍ଥାର କାରଣ ପ୍ରତ୍ୟେକ ମଣିଷ ତାର ନିଜର ଧର୍ମକୁ ଭୁଲି ସାରିଛି। ଆମେ ନିଜେ ସମାଜରେ ରହିକି ଆମ ନିଜର କର୍ତ୍ତବ୍ୟ କ'ଣ, ଆମେ କ'ଣ କରିବା ଉଚିତ କ'ଣ କରିବା ଉଚିତ ନୁହେଁ, ଏସବୁ ବୁଝିବା ପାଇଁ, ଶୁଣିବା ପାଇଁ, ହୃଦୟଙ୍ଗମ କରିବା ପାଇଁ ମଣିଷର ଆଜି ସମୟ ନାହିଁ। ସମୟର ଅଭାବ ସମସ୍ତଙ୍କୁ ପରିଲକ୍ଷିତ ହେଉଛି। ସମସ୍ତେ ମେସିନ ଭଳିଆ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ, ରାତି ପର୍ଯ୍ୟନ୍ତ ଖାଲି ଦୌଡ଼ି ଚାଲିଛନ୍ତି, କିନ୍ତୁ ଜୀବନର ଅନ୍ତିମ ସମୟରେ ଯେତେବେଳେ ଆମେ ପହଞ୍ଚୁଛେ, କ'ଣ ପ୍ରାପ୍ତି କରିଛେ? କେତେବେଳେ ବସିକି ଭାବନ୍ତୁ, ଦେଖନ୍ତୁ କ'ଣ ବାସ୍ତବରେ ଆମେ ସାଙ୍ଗରେ ନେଇକି ଯାଉଛେ। ତ ଆଜି ମଣିଷ ନିଜର ଧର୍ମ, ନିଜର ମୂଳ ଧର୍ମ, ମୂଳ ଗୁଣଗୁଡ଼ା ଭୁଲିଯିବା ଫଳରେ ଆଜି ସମାଜର ଏହି ଦୁରାବସ୍ଥା। ତ ଗୃହସ୍ଥ ଧର୍ମରେ ଆମେ କେମିତି ସୁଖରେ, ଶାନ୍ତିରେ, ଖୁସିରେ, ଆନନ୍ଦରେ ରହିବା, ଆମ ଜୀବନ ସୁଖମୟ ହେବ? ବାସ୍ତବରେ ଭଗବାନ ହିଁ ଆମମାନଙ୍କୁ ମାର୍ଗଦର୍ଶନ କରିଥାନ୍ତି। ତେଣୁ ଯେତେବେଳେ ସମାଜରେ ଭିନ୍ନ ଭିନ୍ନ ଧର୍ମାତ୍ମା, ମହାତ୍ମା ଆସିକି ସମାଜକୁ ସୁଧାରିବା ପାଇଁ ରାସ୍ତା ଅନେକ ସମୟରୁ, ହଜାର ହଜାର ବର୍ଷରୁ ବତେଇ ଆସୁଛନ୍ତି, କିନ୍ତୁ କେହି ବି ସେ ବିଷୟରେ ସଫଳ ହୋଇପାରିନାହାନ୍ତି। ଆଜି ସମାଜ ଧୀରେ 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 ଅଧପତନ ହୋଇଚାଲିଛି, ସମସ୍ତେ ହୃଦୟଙ୍ଗମ କରୁଛେ। ଆମର ଭୌତିକ ବିକାଶ ହୋଇଛି, ବିଜ୍ଞାନ ଦ୍ୱାରା ଅନେକ ପ୍ରକାର ସାଧନ ଆମକୁ ସମସ୍ତଙ୍କୁ ଉପଲବ୍ଧ ହୋଇଛି। ଆମ ଘର ଘର ଭିତରେ ଦେଖିବେ, ସମସ୍ତଙ୍କ ଘରେ ଟିଭି, ସମସ୍ତଙ୍କ ପାଖରେ ମୋବାଇଲ, ସମସ୍ତଙ୍କ ପାଖରେ ରେଫ୍ରିଜରେଟର, ଭିନ୍ନ ଭିନ୍ନ ଜିନିଷଗୁଡ଼ା ଆମେ ବିଜ୍ଞାନର ସାଧନର ସୁଖ ତ ନେଉଛେ, କିନ୍ତୁ ଆମ ଭିତରେ ଯେଉଁ ପାରସ୍ପରିକ ପ୍ରେମ ଥିଲା, ସଦ୍ଭାବନା ଥିଲା, ସୁଖରେ ଶାନ୍ତିରେ ଖୁସିରେ ରହୁଥିଲେ, ସେଗୁଡ଼ାରୁ ଆମେ ବହୁତ ଦୂରରେ। ଆଜି ସମସ୍ତଙ୍କ ମନରେ ଚିନ୍ତା, ଟେନସନ୍ ଆଉ ଅନେକ ପ୍ରକାର ଷ୍ଟ୍ରେସ୍ ରିଲେଟେଡ୍ ଡିଜିଜ୍ରେ ସମସ୍ତେ ଆକ୍ରାନ୍ତ। ତେଣୁ ବର୍ତ୍ତମାନ ସମୟ ଜାଣିବା ଦରକାର କି ନିଜର ମୌଳିକ ଧର୍ମ, ତା ଭଗବାନ କହିଛନ୍ତି ଗୀତାରେ କି ସ୍ୱଧର୍ମେ ନିଧନ ଶ୍ରେୟ ପରଧର୍ମ ଭୟାବହ। ପରଧର୍ମକୁ ଆମେ ନିଜର କରିକି ଦୁଃଖ ପାଉଛେ, ସେଗୁଡ଼ାକୁ ପରିତ୍ୟାଗ କରିକି ସ୍ୱଧର୍ମ ଅର୍ଥାତ୍ ଆତ୍ମାର ନିଜର ମୌଳିକ ଧର୍ମ କ'ଣ? ସୁଖ, ଶାନ୍ତି, ଖୁସି, ଆନନ୍ଦ, ପ୍ରେମ, ଏସବୁ ଗୁଣ, ପବିତ୍ରତା, ଏସବୁ ଜିନିଷକୁ ଜୀବନରେ କେମିତି ଆମେ ଧାରଣ କରିବା ଏବଂ ସଦାକାଳ ପାଇଁ ଏଇ ଜୀବନରେ ଧାରଣ କରିକି ନିଜେ ବି ସୁଖ ଶାନ୍ତିରେ ରହିବା, ନିଜର ସନ୍ତାନ ସନ୍ତତିମାନଙ୍କୁ ବି ସୁଖରେ ଶାନ୍ତିରେ ରଖିବା, ତାଙ୍କୁ ବି ଖୁସିରେ ରଖିବା ଏବଂ ସମାଜରେ ସମସ୍ତେ ମିଶିକି ସୁଖରେ ଶାନ୍ତିରେ ରହିବା, ସେଇଟା ହେଉଛି ବାସ୍ତବରେ ନିଜର ଧର୍ମ। ତ ଆଜି ଯଦି ସମସ୍ତେ ଆମେ ଅନୁଭବ କରିବା କି ମୋର ଧର୍ମ ବାସ୍ତବରେ ଶାନ୍ତି ପବିତ୍ରତା, ତାହେଲେ ଯାଇକି ସମାଜର ପରିବର୍ତ୍ତନ ହୋଇପାରେ। ଯେତେବେଳେ ପର୍ଯ୍ୟନ୍ତ ଆମେ ନିଜକୁ ଭାବୁଥିବା କି ମୁଁ ହିନ୍ଦୁ ଧର୍ମର, ଖ୍ରୀଷ୍ଟିଆନ ଧର୍ମର, ମୁସଲମାନ ଧର୍ମର ବା ବୌଦ୍ଧ ଧର୍ମର, ଏ ସମାଜରେ ଯେଉଁ ଅନେକ ପ୍ରକାର ଅନେକତା ରହିଛି, ଭାଷା ଭେଦ, ଧର୍ମ ଭେଦ, ବିଭିନ୍ନ ପ୍ରକାର ଭେଦଭାବ, ଏସବୁ ଦୂର ହେବନି। ତେଣୁ ହେ ଆଧ୍ୟାତ୍ମ ପ୍ରେମୀ ଭାଇ ଓ ଭଉଣୀମାନେ, ମୋ କହିବା ତାତ୍ପର୍ଯ୍ୟ ହେଉଛି ଏ ସମାଜର ଦୁରାବସ୍ଥା ସମସ୍ତେ ଅନୁଭବ କରୁଥିବେ। ବର୍ତ୍ତମାନ ସମୟରେ ଧର୍ମଗ୍ଲାନୀ ସମୟରେ ସ୍ୱୟଂ ଏ ସଂସାରକୁ ପରିବର୍ତ୍ତନ କରିବା ପାଇଁ ସ୍ୱୟଂ ପରମପିତା ପରମାତ୍ମା, ଯିଏକି ନିଜେ ହିଁ କହୁଛନ୍ତି ଏବଂ ତାଙ୍କର କଳ୍ପ ପୂର୍ବରୁ କହୁଥିବା ମହାବାକ୍ୟ ଯେଉଁଟା ଗୀତାରେ ଲିପିବଦ୍ଧ ହୋଇ ରହିଛି କି ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକମ୍ ଶରଣମ୍ ବ୍ରଜ ଅହମ୍ ତ୍ୱାମ୍ ସର୍ବପାପଭ୍ୟୋ ମୋକ୍ଷ ଶ୍ୟାମି ମାସୁଚ। ହେ ଆତ୍ମାଗଣ, ସବୁ ଧର୍ମ ଛାଡ଼, ଦୁନିଆରେ ଯେଉଁ ନିଜକୁ କେଉଁ ଧର୍ମର କି କେଉଁ ଧର୍ମର କହୁଛ, ଛାଡ଼ ସେସବୁ ଜିନିଷ। ମୁଁ ଆସିଛି ତୁମମାନଙ୍କୁ ଯେଉଁ ଶିକ୍ଷା ଦେଉଛି, ମୋଠି ଶରଣ ଯାଅ, ସେହି ଶିକ୍ଷା ଅନୁସାରେ ଚାଲ ଏବଂ ମୁଁ ତୁମକୁ ସବୁ ପାପରୁ ମୁକ୍ତ କରିଦେବି, ତୁମେ ଚିନ୍ତା କରନା। ସର୍ବପାପ ହର ହର କିଏ କୁହନ୍ତୁ? ସର୍ବପାପ ହର ହର ବାସ୍ତବରେ ଶିବ ଅଟନ୍ତି। ଏବଂ ମୁକ୍ତେଶ୍ୱର କିଏ, ପାପକଟେଶ୍ୱର କିଏ, କାହାକୁ ମାନୁଛେ ଆମେ? ଶିବଙ୍କୁ ହିଁ ମାନୁଛୁ। ଏବଂ ସେ ଶିବ ପରମାତ୍ମା, ଯାହାକୁ ଆମେ ବହୁତ ସ୍ନେହରେ ଆଦରରେ ଶିବ ବାବା ବୋଲି କହିଥାଉ, ଯେହେତୁ ସମସ୍ତଙ୍କର ପିତା ସେ, ଦେବତାମାନଙ୍କର ବି ଈଶ୍ୱର ଦେବେଶ୍ୱର, ଦେବତା ଅସୁର ଉଭୟଙ୍କର ଈଶ୍ୱର, ଦେବାସୁର ଈଶ୍ୱର, ଯୋଗୀ ମୁନି ଋଷିମାନଙ୍କର ଈଶ୍ୱର, ଯୋଗୀଶ୍ୱର, ସମସ୍ତଙ୍କର ଈଶ୍ୱର, ସର୍ବେଶ୍ୱର, ବିଶ୍ୱେଶ୍ୱର, ତ୍ରିଭୁବନେଶ୍ୱର। ତ ସେ ଆସିକି ନିଜକୁ କହୁଛନ୍ତି କି ମୁଁ ଆସିଛି ଧର୍ମ ସଂସ୍ଥାପନା କରିବା ପାଇଁ, ତମେ ଏ ଯେଉଁ ଭିନ୍ନ ଭିନ୍ନ ଧର୍ମର ଆଶ୍ରିତ ହୋଇଛ, ଅନୁକରଣ କରିଛ, ଯାହାଫଳରେ ଦୁନିଆର ଏଇ ଦୁରାବସ୍ଥା ହୋଇଛି, ମୁଁ ତମକୁ ଯେଉଁ ଶିକ୍ଷା ଦେଉଛି କି ତମର ମୌଳିକ ଧର୍ମ ଶାନ୍ତି ଏବଂ ପବିତ୍ରତା, ସେହି ମୌଳିକ ଗୁଣ ଜୀବନରେ ଧାରଣ କର, ସଦାସର୍ବଦା ଶାନ୍ତିମୟ ଜୀବନଯାପନ କର, ସୁଖରେ ଶାନ୍ତିରେ ପ୍ରେମରେ ଖୁସିରେ ସମସ୍ତ ସାଙ୍ଗେ ମିଳିମିଶିକି ରୁହ, ସେଇଟା ହିଁ ତମର ଧର୍ମ। ଆଉ ନିଜର ନିଜର ଯେଉଁ କର୍ତ୍ତବ୍ୟ, ସେହି କର୍ତ୍ତବ୍ୟ ନିଜ ଜୀବନର ପାଳନ କର, ସେଇଟା ହିଁ ଦୁନିଆର ସୁଖ ଶାନ୍ତିର ଚାବିକାଠି। ତେଣୁ ଭଗବାନ ଆମ ସମସ୍ତଙ୍କୁ ଆଜି ପର୍ଯ୍ୟନ୍ତ ଯାହା ବି ପାପ କରିଛେ ସବୁଥିରୁ ମୁକ୍ତ କରିକି, ସବୁ ପାପକୁ ହରଣ କରିକି ଆମକୁ ଜୀବନରେ ସଦାକାଳ ପାଇଁ ଜୀବନ ମୁକ୍ତି ଅନୁଭବ କରିବା ପାଇଁ ରାସ୍ତା ବତାଉଛନ୍ତି। ଦେଖନ୍ତୁ, ଶିବଙ୍କୁ ଆମେ ସବୁ ଗୁରୁମାନଙ୍କର ଗୁରୁ, ସବୁ ସମସ୍ତଙ୍କର ଗୁରୁ, ସବୁ ଆତ୍ମାମାନଙ୍କର ଗୁରୁ ବୋଲି କୁହାଯାଏ। ତେଣୁ ମାଉଣ୍ଟ ଆବୁରେ ଆପଣ ଯଦି କେବେ ଆସିଥିବେ ବା ଆସିବେ, ଦେଖିବେ ଏଠି ଆରାବଳି ପର୍ବତମାଳାର ସବୁଠୁ ଉଚ୍ଚତମ ସ୍ଥାନ ଯେଉଁଠି ରହିଛି, ସେଠି ଗୋଟେ ଶିବଙ୍କର ମନ୍ଦିର ରହିଛି, ସେଠି ଶିବଲିଙ୍ଗ ସ୍ଥାପନା ହୋଇଛି ଏବଂ ତାକୁ ଗୁରୁ ଶିଖର ବୋଲି କୁହାଯାଏ। ସବୁ ଗୁରୁମାନଙ୍କର ଗୁରୁ ହେଉଛନ୍ତି ଶିବ। ତ ଆମେ ଅନେକ ସାଧୁ ସନ୍ନ୍ୟାସୀ ମହାତ୍ମା ଧର୍ମାତ୍ମାମାନଙ୍କୁ ଗୁରୁ କରୁଛେ, କିନ୍ତୁ ସବୁ ସମସ୍ତଙ୍କର ଗୁରୁ ତ ଶିବ ଅଟନ୍ତି ଏବଂ ସେହି ବାସ୍ତବରେ ଆମକୁ ସତ୍ୟ ଧର୍ମ କ'ଣ ଶିକ୍ଷା ଦେଉଛନ୍ତି ଏବଂ ଏ ଆବୁ ଶିଖରରୁ ହିଁ ସେ ପରମାତ୍ମାଙ୍କର ମହାବାକ୍ୟ ସାରା ପୃଥିବୀରେ ବ୍ୟାପ୍ତ ହୋଇ ଚାଲିଛି। ଆପଣ ଆସିଲେ କେବେ ଅନୁଭବ କରିବେ କି କେମିତି ଦୁନିଆର ଗୋଟେ ପରିବର୍ତ୍ତନ ଚାଲିଛି, ଜୀବନରେ ସୁଖରେ ଶାନ୍ତିରେ ଖୁସିରେ ରହିବା ପାଇଁ କେମିତି କ'ଣ ରାସ୍ତା, କ'ଣ ମାର୍ଗ ଜୀବନରେ ଆମେ ଅନୁକରଣ କରିବା, ସେଇଟା ଜାଣିବା ପାଇଁ ଆଜି ସମଗ୍ର ବିଶ୍ୱରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଭିନ୍ନ ଭିନ୍ନ ଧର୍ମାବଲମ୍ବୀ ଲୋକ ସବୁ ଆସୁଛନ୍ତି ଏବଂ ଯେତେବେଳେ ଅନୁଭବ କରୁଛନ୍ତି କି ପରମାତ୍ମା ଯେଉଁ ମାର୍ଗଦର୍ଶନ କରୁଛନ୍ତି, ସବୁ ଗୁରୁମାନଙ୍କର ଗୁରୁ, ସର୍ବଶ୍ରେଷ୍ଠ ଗୁରୁ ଆମକୁ ଯେଉଁ ରାସ୍ତା ବତାଉଛନ୍ତି, ସେଇଟା ବାସ୍ତବରେ ଏକମାତ୍ର ରାସ୍ତା। ସବୁ ଧର୍ମର ଶିକ୍ଷାର ସାର ସବୁ ସେଇଠି ରହିଛି ଏବଂ ଆହୁରି ଅନେକ ଜିନିଷ ଶିକ୍ଷା ରହିଛି, ଯେଉଁ ଶିକ୍ଷା ଦ୍ୱାରା ବିଶ୍ୱ ଏକତା, ବିଶ୍ୱରେ ପୁଣି ଥରେ ବସୁଧୈବ କୁଟୁମ୍ବକମ୍ କେମିତି ହୋଇପାରିବ, ସେ ଶିକ୍ଷା ଅନ୍ତର୍ନିହିତ ହୋଇ ରହିଛି। ଯେତେବେଳେ ସମସ୍ତଙ୍କ ହୃଦ୍ବୋଧ ହେଉଛି, ଏଠି ଅନେକ ମୁସଲମାନ ଭାଇ ଭଉଣୀମାନେ, ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ, ବିଭିନ୍ନ ପ୍ରକାର ଧର୍ମର ଧର୍ମାବଲମ୍ବୀ ସବୁ ଆସିକି ପୁଣି ଏକତା ସୂତ୍ରରେ ସମସ୍ତେ ମିଳିମିଶିକି ଏଠି ରହୁଛନ୍ତି। ହଜାର ହଜାର ସଂଖ୍ୟାରେ ଆସିଲେ ବି ଏଠି ସମସ୍ତଙ୍କର କେମିତି ଖାଇବା ପିଇବା ରହିବା କେତେ ଶାନ୍ତିପୂର୍ବକ ଭାବରେ ଏଠି ବ୍ୟତୀତ ହୋଇଚାଲିଛି। ଯେଉଁମାନେ ମାଉଣ୍ଟ ଆବୁ ଦେଖିଛନ୍ତି, ବିଭିନ୍ନ ପ୍ରକାର ଏଠିକାର କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି ସେମାନେ ଅନୁଭବୀ। ଆଉ ଏଠି ଆଜି ପ୍ରାୟ 25,000-30,000 ଲୋକଙ୍କର ବି କାର୍ଯ୍ୟକ୍ରମ ରଖାଯାଇଥାଏ, କିନ୍ତୁ ସବୁଗୁଡ଼ା ଏତେ ସୁଚାରୁ ରୂପରେ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି କେମିତି ହେଉଛି। ଅନେକ ପୋଲିସ ଅଫିସରମାନେ ବି ଆସିକି ସେମାନେ ନିଜେ ଅନୁଭବ କରୁଛନ୍ତି। ମିଲିଟାରୀରେ ବା ବିଭିନ୍ନ ପ୍ରକାର ଏମିତି ଯୋଉ ଡିସିପ୍ଲିନ ସଂସ୍ଥାରେ ବି ଏତେ ପ୍ରକାର ଡିସିପ୍ଲିନ ନାହିଁ, ଏଠି କୌଣସି ପ୍ରକାର ପୋଲିସ ହୋମଗାର୍ଡ କିଛି ନଥିବା ସତ୍ତ୍ୱେ ବି କେମିତି ଚାଲିଛି। ତେଣୁ ଗୋଟେ ନୂଆ ଦୁନିଆ ଯାହାକୁ ଆମେ ସ୍ୱର୍ଗ କହିବା, ଯେଉଁଠି ସମସ୍ତଙ୍କର ଗୋଟିଏ ଧର୍ମ ଥିବ, ସାର୍ବଭୌମ ଧର୍ମ ଥିବ, ସତ୍ୟ ସନାତନ ଧର୍ମ ଥିବ, ଆଦି ସନାତନ ଦେବୀ ଦେବତା ଧର୍ମ ଥିବ। ଯେହେତୁ ଆମର ପୂର୍ବପୁରୁଷ ସବୁ ଦେବୀ ଦେବତା ଥିଲେ, ତାଙ୍କର ଧର୍ମ ହିଁ ତ ଆମର ଧର୍ମ। ସେହି ଧର୍ମରେ ସମସ୍ତେ ସ୍ଥିତ ହୋଇକି ସମସ୍ତେ ସୁଖରେ ଶାନ୍ତିରେ କେମିତି ଦୁନିଆରେ ରହିବେ, ସେ ଗୋଟେ ନୂଆ ଦୁନିଆର ସୃଷ୍ଟି ଏଠି ଚାଲିଛି ଏବଂ ତାର କିଛିଟା ଝଲକ ଏଠି ଦେଖିବାକୁ ମିଳୁଛି। ତେଣୁ ମୁଁ ସମସ୍ତଙ୍କୁ ସ୍ୱାଗତ କରିବି କି ହେ ଭାଇ ଭଉଣୀମାନେ, ଏବେ ଆଉ ଭିନ୍ନ ଭିନ୍ନ ମାର୍ଗରେ ନିଜକୁ ଅନୁଯାୟୀ ନ କରି ପରମାତ୍ମାକୁ ଚିହ୍ନି ସେହି ଏକ ପିତା ପରମାତ୍ମାଙ୍କର ଜ୍ଞାନ ଶୁଣନ୍ତୁ, ଶ୍ରବଣ କରନ୍ତୁ, ତାଙ୍କ ଶିକ୍ଷା ଦ୍ୱାରା ନିଜ ଜୀବନକୁ ଅତିବାହିତ କରନ୍ତୁ। ଦେଖନ୍ତୁ ନିଜେ ହିଁ ସୁଖ ଶାନ୍ତିରେ ଖୁସିରେ ରହିବେ ଏବଂ ନିଜର ପରିବାରକୁ, ସମାଜକୁ ଏବଂ ବିଶ୍ୱକୁ ବହୁତ ସୁନ୍ଦର ଗଢ଼ି ତୋଳିବେ। ସେଇଟା ହିଁ ବାସ୍ତବରେ ଆପଣଙ୍କର ଶ୍ରେଷ୍ଠ ଯୋଗଦାନ ହେବ। ଆଚ୍ଛା